ମୋର ନାମ ତିଳୋତ୍ତମା ମହାନ୍ତ। ମୁଁ କୋଳାପାଟ ଗ୍ରାମରୁ କହୁଛି। ମୁଁ ଜଣେ ହଜାରେ ଦିନର ମା। ମୁଁ ଗୃହଲକ୍ଷ୍ମୀ SHG ର ମେମ୍ବର। ମୁଁ ମୋ ଉପବନ ବାଣୀ ତରଫରୁ ଅନେକ ବାଣୀ ଶୁଣି ସାରିଲିଣି। ସବୁ ବାଣୀ ମଧ୍ୟରୁ ହଜାରେ ଦିନର ମା ବୋଲି ଗୋଟେ ଶବ୍ଦ ଉଚ୍ଚାରଣ ହେଉଥିଲା। ବାସ୍ତବରେ ତାହା ବୁଝିପାରୁ ନଥିଲି। ବାସ୍ତବରେ ହଜାରେ ଦିନର ମା କହିଲେ କଣ? ଏବେ ଯୋଉ ସ୍ୱର ବାର୍ତ୍ତାଟି ପ୍ରସାରିତ ହେଲା, ହଜାରେ ଦିନର ଗୁରୁତ୍ୱ ମୁଁ ତାହା ସ୍ପଷ୍ଟ ଭାବରେ ବୁଝିପାରିଲି। ଗର୍ଭାବସ୍ଥାରେ ପିଲା ଜନ୍ମ ହେବାର 2 ବର୍ଷ ପର୍ଯ୍ୟନ୍ତ ସମୟକୁ ହଜାରେ ଦିନ କୁହାଯାଏ। ମୁଁ ତାକୁ ଭଲ ଭାବରେ ବୁଝିପାରିଲି। ବାସ୍ତବରେ ଏହି ଦିନଟି ଜଣେ ମା ପାଇଁ ଓ ଶିଶୁ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ସମୟ ଅବହେଳା କଲେ ମା ଏବଂ ଶିଶୁର ଅନିଷ୍ଟ ହୋଇଥାଏ। ଏହି ତଥ୍ୟକୁ ସବୁ ମା ଶୁଣନ୍ତି ଏବଂ କାମରେ ଲଗେଇ ପାରନ୍ତେ ତାହା ହେଲେ ବହୁତ ଭଲ ହୁଅନ୍ତା। ଏହିପରି ଉପାଦାୟ ସ୍ୱରବାର୍ତ୍ତା ପ୍ରଦାନ କରୁଥିବାରୁ ମୋ ଉପବନ ବାଣୀକୁ ବହୁତ ବହୁତ ଧନ୍ୟବାଦ।